ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 21ତମ କିସ୍ତି ଆସନ୍ତା ବୁଧବାର ଦିନ ପ୍ରଦାନ କରାଯିବ। ସମବାୟ ସଂସ୍ଥାଗୁଡ଼ିକ ସାମାଜିକ ନ୍ୟାୟ, ଆର୍ଥିକ ସଶକ୍ତିକରଣ ଏବଂ ସାମୂହିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଲେ ସମବାୟ ମନ୍ତ୍ରୀ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ପୈତାଲାଗି ନୀତି ଏବଂ ମସ୍ତିଷ୍କ ଓ ସ୍ନାୟୁଜନିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ଅପସ୍ମାର ଦିବସ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 21ତମ କିସ୍ତି ଆସନ୍ତା 19 ତାରିଖ ଦିନ ପ୍ରଦାନ କରାଯିବ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରେ ପ୍ରାୟ 9 କୋଟି ଚାଷୀଙ୍କ ନିକଟକୁ 18,000 କୋଟି ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ବାର୍ଷିକ ଯୋଗ୍ୟ କୃଷକ ପରିବାରଙ୍କୁ 6,000 ଟଙ୍କା ଲେଖାଏଁ ଦିଆଯାଉଛି। ରାଜ୍ୟରେ 35 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ଏହି ଟଙ୍କା ଆସିବ। ରାଜ୍ୟରେ ସମବାୟ ସଂସ୍ଥାଗୁଡ଼ିକ ସାମାଜିକ ନ୍ୟାୟ, ଆର୍ଥିକ ସଶକ୍ତିକରଣ ଏବଂ ସାମୂହିକ ବିକାଶର ଅନନ୍ୟ ଅନୁଷ୍ଠାନ ଭାବେ କାର୍ଯ୍ୟ କରିଆସୁଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ସମବାୟ ନୀତି 2025 ଚୂଡ଼ାନ୍ତ ପ୍ରକ୍ରିୟା ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଯୋଗଦେଇ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ 8,000 ସମବାୟ ସଂସ୍ଥା ରହିଛି। ଏହି ସଂସ୍ଥାଗୁଡ଼ିକ କୃଷି ସାମଗ୍ରୀ ଯୋଗାଣ, ଧାନ ସଂଗ୍ରହ, ଗ୍ରାହକ ସେବା, ଗୃହ ନିର୍ମାଣ, ପଶୁପାଳନ, ହସ୍ତତନ୍ତ, ହସ୍ତଶିଳ୍ପ ଆଦି କ୍ଷେତ୍ରରେ ବିପ୍ଳବ ଆଣିଛି। ଆର୍ଥିକ ଓ ସାମାଜିକ ଅନ୍ତର୍ଭୁକ୍ତିକରଣ ପାଇଁ ସମବାୟର ଅବଦାନ ଅତୁଳନୀୟ। 2036 ମସିହା ସୁଦ୍ଧା ଓଡ଼ିଶାରେ ସମବାୟ ନେତୃତ୍ୱାଧୀନ ସମୃଦ୍ଧି ପାଇଁ କାର୍ଯ୍ୟ ଖସଡ଼ା ଓ 2047 ମସିହା ସୁଦ୍ଧା ସହଯୋଗ ମାଧ୍ୟମରେ ସମୃଦ୍ଧିକୁ ଜାତୀୟ ଏଜେଣ୍ଡାରେ ସ୍ଥାନ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
1898 ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ କଟକରେ ଏକ ସମବାୟ ଖାଉଟି ଭଣ୍ଡାର ପ୍ରତିଷ୍ଠା କରିଥିଲେ। ଗ୍ରାମୀଣ ଋଣଭାର ଓ ମହାଜନଙ୍କ କବଳରୁ ଚାଷୀମାନଙ୍କୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଏହା ଥିଲା ତାଙ୍କର ପ୍ରୟାସ। ଗ୍ରାମୀଣ ଅର୍ଥନୈତିକ ପରିବର୍ତ୍ତନ ଆବଶ୍ୟକତା ଅନୁସାରେ କୃଷି ସାମଗ୍ରୀ ଯୋଗାଣ, ଧାନ ସଂଗ୍ରହ, ଗ୍ରାହକ ସେବା, ଗୃହ ନିର୍ମାଣ, ଦୁଗ୍ଧ ଓ ପଶୁପାଳନ, ମତ୍ସ୍ୟଚାଷ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବିପଣନ ଇତ୍ୟାଦି କ୍ଷେତ୍ରରେ ବିବିଧତା ଆଣିଥିଲା।
ରାଜ୍ୟର ସମବାୟ କ୍ଷେତ୍ରକୁ ପରିବର୍ତ୍ତନ କରିବାରେ ଓଡ଼ିଶା ସମବାୟ ନୀତି 2025ର ମୂଳ ଲକ୍ଷ୍ୟ। ଏହି କ୍ଷେତ୍ରରେ ଉତ୍ତମ ଶାସନ ସୁନିଶ୍ଚିତ, ସହଜ ସରଳ ଏବଂ ମାନବ ସମ୍ବଳକୁ ଦୃଢ଼ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଏହି କାର୍ଯ୍ୟକ୍ରମ ପୂର୍ବରୁ 4ଟି ଜୋନ୍ରେ ଅନୁଷ୍ଠିତ ହୋଇସାରିଛି। ଭୁବନେଶ୍ୱରଠାରେ ଆଜି ଆୟୋଜିତ ଅନ୍ତିମ ପର୍ଯ୍ୟାୟ କର୍ମଶାଳାରେ ବିଭିନ୍ନ ବର୍ଗର ଜନସାଧାରଣ ଓ ନୀତି ନିର୍ଦ୍ଧାରକଙ୍କ ସହ ଚିଠା ସମବାୟ ନୀତି 2025 ଉପରେ ଆଲୋଚନା କରାଯାଇ ମତାମତ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ପୋଲଛରା ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କର ସମସ୍ତ ସୁବିଧା ସମାଜର ଶେଷ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିବା ପାଇଁ କହିଥିଲେ। ହାସିକା ସାଂସଦ ଅନିତା ପ୍ରିୟଦର୍ଶିନୀ ତାଙ୍କର ବକ୍ତବ୍ୟରେ କହିଥିଲେ, ସରକାରଙ୍କର କୌଣସି ଯୋଜନାରୁ ଜଣେ ବି ହିତାଧିକାରୀ ବଞ୍ଚିତ ନ ହୁଏ ସେଥିପାଇଁ ଯତ୍ନବାନ ହେବା ଉଚିତ। ବ୍ଲକର 26ଟି ପଞ୍ଚାୟତର ଭିନ୍ନକ୍ଷମମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପୈତାଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ପୈତାଲାଗି ନୀତି ଏକ ସ୍ୱତନ୍ତ୍ର ସେବା ହୋଇଥାଏ। ପାଟବସ୍ତ୍ରକୁ ପଇତା ଭଳି ବଳାଯାଇ ଦାରୁଦେବତାଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଏ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ପଇତାଲାଗି ନୀତି ଆରମ୍ଭ ହେବ। ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ପ୍ରାୟ 5 ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଦୈତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜୀଉଙ୍କର ଏହି ଗୁପ୍ତ ସେବା ସମ୍ପନ୍ନ କରିବେ। ନୀତି ସରିବା ପରେ ଠାକୁରଙ୍କ ମହାସ୍ନାନ ବଢ଼ିଲେ ପୁଣି ଦର୍ଶନ ଆରମ୍ଭ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଓଡ଼ିଆ ସଙ୍ଗୀତ ଜଗତର ପ୍ରସିଦ୍ଧ ସଙ୍ଗୀତଜ୍ଞ ଗାଳ୍ପିକ ଓ ଔପନ୍ୟାସିକ ଅକ୍ଷୟ ମହାନ୍ତିଙ୍କର ଆଜି ପୁଣ୍ୟତିଥିରେ ସଙ୍ଗୀତପ୍ରେମୀ କଳାକାର ଓ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସୁନାମଧନ୍ୟ ଗାୟକ ତଥା ନିଜ ନିଆରା ସଙ୍ଗୀତ ରଚନାଶୈଳୀ ପାଇଁ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଅକ୍ଷୟ ମହାନ୍ତି ତଥା ସମସ୍ତଙ୍କ ପ୍ରିୟ ଖୋକା ଭାଇ ପ୍ରେରଣାର ଉତ୍ସ। ଲୋକପ୍ରିୟ କଣ୍ଠଶିଳ୍ପୀ ମହାନ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶୁଣନ୍ତୁ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଉପସ୍ଥାପନା।
ଓଡ଼ିଆ ସଙ୍ଗୀତ ଜଗତର ମୁକୁଟବିହୀନ ସମ୍ରାଟ ସମସ୍ତଙ୍କ ପ୍ରିୟ ଅକ୍ଷୟ ମହାନ୍ତି ତାଙ୍କ କାଳଜୟୀ ସଙ୍ଗୀତ ପାଇଁ ସର୍ବଦା ସ୍ମରଣୀୟ। ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏକ ଯାଦୁଗରୀ ଥିଲା ଯାହା ପ୍ରତ୍ୟେକ ସଙ୍ଗୀତକୁ ଜୀବନ୍ତ କରୁଥିଲା। ସେ ଥିଲେ ଓଡ଼ିଆ ଲଘୁ ସଙ୍ଗୀତର ଅପ୍ରତିଦ୍ୱନ୍ଦ୍ୱୀ ଦିଗ୍ଦର୍ଶକ। ଜନମାନସରେ ତାଙ୍କର ମଧୁର କଣ୍ଠସ୍ୱରର ସ୍ୱତନ୍ତ୍ରତା ଏପର୍ଯ୍ୟନ୍ତ ଅନ୍ୟ କାହା ପାଖରେ ଦେଖାଯାଇ ନାହିଁ। 1948 ଆକାଶବାଣୀର ପ୍ରତିଷ୍ଠା ଦିବସରେ ସ୍ୱର୍ଗତ ମହାନ୍ତି ଶିଶୁ କଣ୍ଠଶିଳ୍ପୀ ଭାବେ କଣ୍ଠଦାନ କରି ସଙ୍ଗୀତର ଯାତ୍ରା ଆରମ୍ଭ କରିଥିଲେ। ଜୀବନଦଶାରେ ସଙ୍ଗୀତକୁ ପେଶା କରି ସ୍ୱର୍ଗତ ମହାନ୍ତି ଯେଉଁ ଛାପ ଛାଡ଼ି ଯାଇଛନ୍ତି ତାହା ଅବିସ୍ମରଣୀୟ। ସାଲବେଗଙ୍କ ରଚନା ଏବଂ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଜଗନ୍ନାଥ ଜଣାଣ କିଣେ ଘିନି ଯାଉଚ ଜଗନ୍ନାଥଙ୍କୁ ଓଡ଼ିଆ ଭଜନରେ ଏକ ନୂଆ ଧାରା ଆରମ୍ଭ କରିଥିଲା।
କିଣି ଘିନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ପ୍ରସନ୍ନ କରିବୁ କାହାକୁ, କିଣି ଘିନି ଯାଉଛ ଜଗନ୍ନାଥଙ୍କୁ।
ହେଫଗୁଣରେ ତୁମେ, ଉଦାସୀ ମନର କଥା ଏବଂ ରାଜା ଝିଅ ସାଙ୍ଗେ କରିଥିଲି ଭାବ ଲଘୁ ସଙ୍ଗୀତର ଏକ ସ୍ୱତନ୍ତ୍ର ପରିଚୟ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ଖୁସିର ଲହରୀ ଆଣିଦେଇଥିଲା। ତାଙ୍କ ସଙ୍ଗୀତଗୁଡ଼ିକ ମଧ୍ୟରେ ଜୁକୁଜୁକୁ ସକାଳର ଗାଡ଼ି, ଜାତକ ପଡ଼ିଛି ରାଜଯୋଟକ, ଏଇନା ଏଇନା ଚିହ୍ନା, ବନ୍ଧୁରେ ଆଣିଦେ ଧରି ସୁନା ଇଲିଶି ଭଳି ଗୀତି ପ୍ରଥମ କଲିକତାସ୍ଥିତ ଗାଥାନି କମ୍ପାନୀ ରେକର୍ଡ କରି ବ୍ୟବସାୟିକ ରେକର୍ଡକୁ ବଜାରକୁ ଛାଡ଼ିଥିଲା।
ଶୁଣ ତୁମି ଗଲା ପରେ ପରେ ଅନେକ ଯତ୍ନା ଏଠି, ଅନେକ ଯତ୍ନା ଏଠି ଲୁହରେ ଲେଖୁଛି କବିତା ଆଜି ମୁଁ ଲହୁରେ।
ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏବଂ ଶିବବ୍ରତ ଦାସଙ୍କ ରଚିତ ଯା ଯାରେ ଭାସି ଭାସିଯା ନୌକା ମୋର ଭାସିଯା, ଯାହାର ସ୍ୱର ସଂଯୋଜନା ଏବଂ ଗାଇବାର ଶୈଳୀ ବର୍ତ୍ତମାନ ସମୟରେ ମଧ୍ୟ ପ୍ରାଣବନ୍ତ ହୋଇପାରିଛି। ମହାନଦୀର ବିସ୍ତାରିତ ବକ୍ଷରେ ନୌକା ବାହିଯାଉଥିବା ନାଉରୀର ଚକ୍ଷୁଆଡୁଆଳରୁ ବର୍ତ୍ତି ଯାଇ ନାହାନ୍ତି ନଈତୁଠରେ ସ୍ନାନ କରୁଥିବା ପଞ୍ଚକନ୍ୟା। ଓଡ଼ିଆ ସଙ୍ଗୀତରେ ସେ ଅନେକ ପରଖ ଓ ନୂଆ ନୂଆ ଶବ୍ଦ ଆଣିଥିଲେ। 128 ଚଳଚ୍ଚିତ୍ରରେ କଣ୍ଠଦାନ, 92 ଗୀତ ରଚନା ଏବଂ 75 ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ଅଭୁଲା ଛାପ ଛାଡ଼ିଯାଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଏହି ମହାନ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣିଆ।
ଓଡ଼ିଶା ସାହିତ୍ୟ ଏକାଡେମୀ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଚେୟାର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ଭକ୍ତି ସାହିତ୍ୟ ସମ୍ବନ୍ଧୀୟ ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡାକ୍ତର ଚନ୍ଦ୍ରଶେଖର ହୋତା ଯୋଗଦେଇ କର୍ମ, ଜ୍ଞାନ ଓ ଯୋଗମାର୍ଗ ଅପେକ୍ଷା ଭକ୍ତି ମାର୍ଗ ସମସ୍ତଙ୍କ ମଧ୍ୟରେ ଅନ୍ୟତମ ବୋଲି କହିଛନ୍ତି। ଅପସ୍ମାର ବା ଏପିଲେପ୍ସି ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଅପସ୍ମାର ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମୋ ଅପସ୍ମାର ଯାତ୍ରା, ଯାହା ଏହି ରୋଗରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କୁ ରୋଗ ସହ ସେମାନଙ୍କର ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିବାକୁ ଉତ୍ସାହିତ କରୁଛି। ରୋଗ ସମ୍ପର୍କରେ ବଲାଙ୍ଗୀର ହରିଶଙ୍କର ମେଡିକାଲ ଅଫିସର ଡାକ୍ତର ଲଲାଡ ଦାସ ଆକାଶବାଣୀକୁ କହିଛନ୍ତି,
ଏପିଲେପ୍ସି ହେଉଛି ଗୋଟେ ସ୍ନାୟୁଗତ ରୋଗ। ଆମର ବ୍ରେନ୍ରେ ସ୍ନାୟୁ ରହୁଛନ୍ତି, ଦେଟ୍ ଇଜ୍ ଏନ୍ ଇଲେକ୍ଟ୍ରିକାଲ ଇମ୍ପଲ୍ସ, ଯାହାକୁ ଆମେ ଓଡ଼ିଆରେ କହୁଛୁ ଅପସ୍ମାର, ବାତ ବା ମୂର୍ଚ୍ଛା। ଏଥିରେ ମୁଖ୍ୟ ଲକ୍ଷଣ ହେଲା ଛାତି ଧଡ଼ଧଡ଼ ହେବା, ପେଟ କାଟିବା, ହାତ ଗୋଡ଼ ଥରିବା, ଜିଭ କାମୁଡ଼ି ପକେଇବ, ପେସେଣ୍ଟ ଝାଡ଼ା ପରିସ୍ରା ଅଜଣତରେ ହେଇଯାଏ, ଯୋଉଟାକି ଆମେ କହୁଛୁ ଅରା, ଜେନେଟିକ୍ ଫ୍ୟାକ୍ଟର ରହୁଛି।
ଭଦ୍ରକ ଜିଲ୍ଲା ଆଗରପଡ଼ାଠାରେ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 21ତମ କିସ୍ତି ଆସନ୍ତା ବୁଧବାର ଦିନ ପ୍ରଦାନ କରାଯିବ। ସମବାୟ ସଂସ୍ଥାଗୁଡ଼ିକ ସାମାଜିକ ନ୍ୟାୟ, ଆର୍ଥିକ ସଶକ୍ତିକରଣ ଏବଂ ସାମୂହିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଲେ ସମବାୟ ମନ୍ତ୍ରୀ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ପୈତଲାଗି ନୀତି ଏବଂ ମସ୍ତିଷ୍କ ଓ ସ୍ନାୟୁଜନିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ଅପସ୍ମାର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।